ମୁଁ ଜ୍ୟୋତ୍ସ୍ନାରାଣୀ ଦାସ, ୱାର୍ଡ ନମ୍ବର 46 ଖବର ସାହିରୁ କହୁଛି। ଆମ ସାହିରେ ଗୋଟିଏ ଟଏଲେଟ୍ ଅଛି, ସେଇଥିରେ ଆମେ ସାହିର ପ୍ରାୟ 30 ପରେ ସେଇ ଗୋଟେ ଟଏଲେଟ୍କୁ ଯାଉଛୁ, ଆମକୁ ବହୁତ ଅସୁବିଧା ହେଉଛି। ତ ସେଇ ଟଏଲେଟ୍ର ଅବସ୍ଥା ଏବେ ବହୁତ ଶୋଚନୀୟ। ସେଥିରେ ଆମକୁ ଯାହା ଆମେ ଲାଇନ୍ ଧରି ଯାଇଥିଲୁ, ହଁ ଜଣେ ଆସିଲା ପରେ ଆଉ ଜଣେ ଯାଉଥିଲୁ, କିନ୍ତୁ ଏବେ ତାର ଚାରିପଟ ଆଜବେଷ୍ଟ ଦେଇକି ଆମେ କରିଥିଲୁ, ସେଇଟା ଭାଙ୍ଗି ଯାଇଛି। ଆମକୁ ଅସୁବିଧା ହେଉଛି, ଯଦି ଆମକୁ କିଛି ଟଏଲେଟ୍ ପାଇଁ ମରାମତି ପାଇଁ କିମ୍ବା ନୂଆ ଟଏଲେଟ୍ର ବ୍ୟବସ୍ଥା କରାଯାଆନ୍ତୁ, ତାହେଲେ ଆମେ ଆପଣଙ୍କ ପାଖରେ ଚିର